ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ ଦେଶର 6 ନମ୍ବର ଖେପ ଆଉ ରାଜ୍ୟର 3 ନମ୍ବର ଖେପ ନିର୍ବାଚନ ଲାଗି ଆଇବା କାଲି ଭୋଟ ହେବା। ଏଥିଲାଗି ଗଲାକାଲି ବେଲବୁଡ଼େ ପ୍ରଚାର କାମ ସରିଛେ। ରାଜ୍ୟର ସମ୍ବଲପୁର ଢେଙ୍କାନାଳ କେନ୍ଦୁଝର କଟକ ଭୁବନେଶ୍ୱର ଆର୍ ପୁରୀ ଲୋକସଭା ଆସନ ଆର୍ ହେତାର ଅଧୀନତି ଥିବା 42ଟା ବିଧାନସଭା ଆସନ ଲାଗି ଆଇବାକାଲି ସକାଳ 7 ବଜେ ନୁ ଭୋଟ ହେବା। ଏଥି ଲୋକସଭା ଆସନ ଲାଗି ମୋଟ 64 ଜଣ ପ୍ରାର୍ଥୀ ଆର୍ ବିଧାନସଭା ଆସନ ଲାଗି 383 ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍। ଇ କ୍ଷେପେ ଓଡ଼ିଶାର ମୋଟ 94,48,553 ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଏଥିଲାଗି 10,515 ପୁଲିଂ ବୁଥ୍ କରାଯାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍। ଇନ ଜନାଇ ଦିଆଯାଇପାରେ ଯେ ଇ କ୍ଷେପେ 2.5% ମତଦାତା ପହିଲା ଥର ଲାଗି ଭୋଟ୍ ଦେବେ। ସେନ୍ତା ଇ କ୍ଷେପଟି ଓଡ଼ିଶା ସହିତ ଦେଶର ବିହାର ହରିୟାଣା ଝାଡ଼ଖଣ୍ଡ ଉତ୍ତରପ୍ରଦେଶ ପଶ୍ଚିମବଙ୍ଗ ଦିଲ୍ଲୀ ଆର୍ ଜମ୍ମୁ କାଶ୍ମୀରର 58ଟା ଲୋକସଭା ଆସନ ଲାଗି ଭୋଟ୍ ନିଆଯିବା। ରାଇଜେ ଆଇବାକାଲ ହେବାକୁ ଥିବା 3 ନମ୍ବର ଖେପ ନିର୍ବାଚନକେ ପୂରାପୂରି ସୁରକ୍ଷିତ ଭାବେ କରାଯିବା ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍। ମତଦାନ ସମୟ ସୁରକ୍ଷା ଲାଗି 121 କମ୍ପାନୀ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ 2000 ପୋଲିଂ ଷ୍ଟେସନମାନଙ୍କେ ନିୟୋଜିତ କରାଯାଇଛେ। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ଅନୁମାନ ଅନୁସାରେ ଆଇବାକାଲ ଜବର ଖରା ହେବାକୁ ଥିବାରୁ ଫି ପୁଲିଂ କେନ୍ଦ୍ରମାନଙ୍କେ ଝନଲେଖା ଆଶାକର୍ମୀ ରହିବେ। ଅଂଶୁଘାତର ଜରୁରୀ ଚିକିତ୍ସା ଲାଗି ସବୁ ପୋଲିଂ ଷ୍ଟେସନମାନଙ୍କେ ଆଶୁ ଚିକିତ୍ସା ବ୍ୟବସ୍ଥା ଆଉ ଓଆର୍ଏସ୍ ମହଜୁଦ ରଖାଯିବା। ମତଦାନ କେନ୍ଦ୍ରମାନଙ୍କେ ଝନଲେଖା ସେକ୍ଟର ଅଫିସର ଆର୍ ପାରାମେଡିକାଲ ଷ୍ଟାଫ୍ ଜରୁରୀ ଉଷ ନେଇକରି ରହିବେ। ନିୟମିତ ବ୍ୟବଧାନ୍ତି ଭ୍ରାମ୍ୟମାଣ ଚିକିତ୍ସା ଗାଡ଼ି ଜରୁରୀ ସ୍ୱାସ୍ଥ୍ୟସେବା ଲାଗି ଫି ବୁଥ୍କେ ଯିବା ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍। ଦେଶେ ଗଲା ସୋମବାର 20 ତାରିଖ ହୋଇଥିବା 5 ନମ୍ବର ଖେପ୍ ଲୋକସଭା ନିର୍ବାଚନଟି ମୋଟ 62.2% ମତଦାନ ହୋଇଛି ବୋଲି ନିର୍ବାଚନ ଆୟୋଗଙ୍କ ସୂତ୍ରରୁ ଜଣାପଡ଼ିଛି। ଏଥି 61.48% ପୁରୁଷ 63% ମହିଳା ଆର୍ 21.96% ତୃତୀୟ ଲିଙ୍ଗି ଭୋଟର ରହିଛନ୍। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ସବୁଠାରୁ ଅୟତ୍କା ପଶ୍ଚିମବଙ୍ଗନ 78.45% ଭୋଟ୍ ପଡ଼ିଥିବା ବେଳେ ବିହାରନ ସବୁନୁ କମ୍ 56.76% ଭୋଟ୍ ପଡ଼ିଥିଲା। ସେନ୍ତା ଓଡ଼ିଶାନ 73.50 ଭୋଟର ଭୋଟ୍ ଦେଇଛନ୍। ଇନ ଜନାଇ ଦିଆଯାଇପାରେ ଯେ ଇ କ୍ଷେପେ 6ଟା ରାଜ୍ୟ ଆଉ 2ଟା କେନ୍ଦ୍ରଶାସିତ ଅଞ୍ଚଳର ମୋଟ 49ଟା ଲୋକସଭା ଆସନ୍ତି ଭୋଟ୍ ହୋଇଥିଲା। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 29 ତାରିଖ ଦିନ ଓଡ଼ିଶା ଗସ୍ତି ଆସିବେ। ଇ ଗସ୍ତ ସମୟଥି ପ୍ରଧାନମନ୍ତ୍ରୀ କେନ୍ଦ୍ରାପଡ଼ା ଆର୍ ବାଲେଶ୍ୱରନ ଦଳୀୟ ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରିବେ ବୋଲି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ସୂଚନା ଦେଇଛନ୍। ସେନ୍ତା ବିଜେପିର ବରିଷ୍ଠ ନେତା ଆଉ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଇବା ରବିବାର ଦିନ ଓଡ଼ିଶା ଗସ୍ତ ଆସିକରି ବାରିପଦା ଚାନ୍ଦବାଲି ଆଉ ନିମାପଡ଼ାନ ଦଳୀୟ ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ସେଆଡ଼େ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଆର୍ ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧି ଭିଲ୍ ଦଳୀୟ ପ୍ରାର୍ଥୀଙ୍କର ପ୍ରଚାର ଲାଗି ଆଇବା ହପ୍ତା ଓଡ଼ିଶା ଗସ୍ତ ଆସିବେ ବୋଲି ଜଣାପଡ଼ିଛି। ଇ ସମୟଥି ବାଲେଶ୍ୱର ଆର୍ ଭଦ୍ରକ ନ ହେବାକୁ ଥିବା ଜନସଭାତି ଦଳୀୟ ପ୍ରାର୍ଥୀମାନଙ୍କ ଲାଗି ସେମାନେ ପ୍ରଚାର କରିବେ। ବିଜେଡି ସଭାପତି ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇବା 27 ତାରିଖ ଦିନ କେନ୍ଦ୍ରାପଡ଼ା ଗସ୍ତଥି ଯିବେ। ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ାର ବାରୌନ ହେବାକୁ ଥିବା ଜନସଭାତି ଯୋଗ ଦେଇକରି ଦଳୀୟ ପ୍ରାର୍ଥୀଙ୍କ ଲାଗି ନିର୍ବାଚନୀ ପ୍ରଚାର କରିବେ। କନ୍ଧମାଳ ଲୋକସଭା ଆସନ ଅଧୀନତି ଥିବା ବୌଦ୍ଧ ଜିଲ୍ଲା କଣ୍ଟାମାଲ ବିଧାନସଭା ଆସନର 2ଟା ବୁଥ୍ନ ଗଲାକାଲି ଶାନ୍ତି ଶୃଙ୍ଖଳାତି ଫେରଘାଏ ଭୋଟ୍ ସରିଛେ। କିରାଶିରା ବୁଥ୍ ନମ୍ଘର 26 86% ଆର୍ ମହେଶ୍ୱର ପିଣ୍ଡା ବୁଥ୍ ନମ୍ଘର 28 76% ମତଦାନ ହୋଇଥିବାର ସୂଚନା ମିଳିଛି। ଇନ ଜନାଇ ଦିଆଯାଇପାରେ ଯେ ଗଲା 20 ତାରିଖ ଭୋଟ୍ ବେଳେ ଏହି 2 ବୁଥ୍ନ ଅନିୟମିତତା ଅଭିଯୋଗ ହୋଇଥିଲା। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ 2 ବୁଥ୍ନ ଫେରଘାଏ ଭୋଟ୍ କରାଯାଇଥିଲା। ଶ୍ରୀକ୍ଷେତ୍ର ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏଛେନ୍ ଅତିରିକ୍ତ ଦାୟିତ୍ୱ ଦେଇଥିବା ବୀରବିକ୍ରମ ଯାଦବ 21 ଦିନିଆ ବିଦେଶ ଗସ୍ତି ଯାଉଥିବାରୁ ଡକ୍ଟର ପାଢ଼ୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ପୁରୀ ଶ୍ରୀକ୍ଷେତ୍ର ରଥଖଳାନ 3 ରଥର 42ଟା ଯାକ ତୁମ୍ବଥି ଅର ଖଞ୍ଜାଯାଇଛି। ତୁମ୍ବ ସାଙ୍ଗେ ଅର ସଂଯୋଗ କରାଯାଇକରି ସିଙ୍ଗଡ଼ା ବନାଯାଇଛି। କୋରାମୁଣ୍ଡାଥି ପିଟିପିଟି ସବୁ ତୁମ୍ବମାନଙ୍କେ ଅର ଖଞ୍ଜାଯାଇଛି। ସେଡ଼େ ରଥଖଳାନ 3 ରଥର ଚକା ତିଆରି ଚାଲିଛି। ବଙ୍ଗୋପସାଗରନ ସୃଷ୍ଟି ହୋଇଥିବା ଲଘୁଚାପ ଲାଗି ହେବାକୁ ଥିବା ବାତ୍ୟା ଆର୍ ବନ୍ୟାକେ ନେଇକରି ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର ଏସ୍ଆର୍ସି ରାଜ୍ୟର ସବୁ ଜିଲ୍ଲାମାନଙ୍କୁ ଚିଠି ଲେଖିକରି ସତର୍କ କରାଇଛନ୍। ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ବଙ୍ଗୋପସାଗରନ ଭୀଷଣ ବାତ୍ୟା ସମ୍ଭାବନା ରହିଛି। ଆଜି ଲଘୁଚାପ ଅବପାତ୍ର ରୂପ ନେଇପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଆଇବାକାଲ ଆର୍ ପରଦିନ ତକ୍ ଅବପାତ ଭୀଷଣ ବାତ୍ୟାର ରୂପ ନେଇପାରେ। ସେଆଡ଼େ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼ ସହିତ ରାଜ୍ୟର କେତେଟା ଜାଗାନ ଧୁକା ଗଡ଼ି ସହିତ ଚଡ଼କ ମାରିପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଆଞ୍ଚଳିକ ଖବର ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।